ଯିଶାଇୟ ଛତିଶ ପର୍ବ। ହିଜକୀୟ ରାଜାଙ୍କ ରାଜତ୍ୱର ଚତୁର୍ଦ୍ଦଶ ବର୍ଷରେ ଅଶୁରର ରାଜା ସନହେରିବ ଜିହୁଦାର ପ୍ରାଚୀରବେଷ୍ଟିତ ନଗର ସବୁର ବିରୁଦ୍ଧରେ ଆସି ତାହା ସବୁ ହସ୍ତଗତ କଲା। ତହିଁରେ ଅଶୁରର ରାଜା ରବ୍‌ସାକିକୁ ମହାସୈନ୍ୟ ସହିତ ଲାଖିଷ୍ଠାରୁ ଜିରୁସାଲମକୁ ହିଜକୀୟ ରାଜା ନିକଟକୁ ପଠାଇଲା। ଆଉ ସେ ରଜକର କ୍ଷେତ୍ର ପଥସ୍ଥିତ ଉପର ପୁଷ୍କରିଣୀର ନାଳ ନିକଟରେ ଠିଆ ହେଲା। ତେବେ ହିଲ୍କିଅର ପୁତ୍ର ଇଲିଆକିମ୍ ନାମକ ରାଜଗୃହାଧ୍ୟକ୍ଷ, ସିବନ ଲେଖକ ଓ ଆସଫର ପୁତ୍ର ଜୟାନ ନାମକ ଇତିହାସ ଲେଖକ ବାହାର ହୋଇ ତାହା ନିକଟକୁ ଆସିଲେ। ତହିଁରେ ରବ୍‌ସାକି ସେମାନଙ୍କୁ କହିଲା, ଏବେ ତୁମ୍ଭେମାନେ ହିଜକୀୟକୁ କୁହ, ମହାରାଜ ଅଶୁରର ରାଜା ଏହି କଥା କହନ୍ତି, ତୁମ୍ଭେ ଏହି ଯେଉଁ ବିଶ୍ୱାସ କରୁଅଛ ତାହା କି ରୂପ ବିଶ୍ୱାସ?
ମୁଁ କହୁଅଛି, ଯୁଦ୍ଧ କରିବା ପାଇଁ ତୁମ୍ଭର ମନ୍ତ୍ରଣା ଓ ବଳ କେବଳ ବୃଥା କଥା।
ତୁମ୍ଭେ କାହା ଉପରେ ନିର୍ଭର କରି ମୋହର ବିଦ୍ରୋହୀ ହୋଇଅଛ?
ଦେଖ, ତୁମ୍ଭେ ଏହି ଛେଚାନଳର ଜଷ୍ଟିରୂପ ମିଶର ଉପରେ ନିର୍ଭର କରୁଅଛ, ମାତ୍ର କେହି ତହି ଉପରେ ଆଉଜିଲେ
ତାହା ତାହାର ହାତରେ ପଶି ଫୋଡ଼ି ପକାଇବ। ଯେଉଁମାନେ ମିଶ୍ରୀୟ ରାଜା ଫାରୋ ଉପରେ ନିର୍ଭର ରଖନ୍ତି ସେ ସମସ୍ତଙ୍କ ପ୍ରତି ସେ ତ ଏହି ପ୍ରକାର।
ମାତ୍ର ଯଦି ତୁମ୍ଭେ ମୋତେ କୁହ, ଆମ୍ଭେମାନେ ସଦାପ୍ରଭୁ ଆପଣମାନଙ୍କ ପରମେଶ୍ୱରଙ୍କ ଉପରେ ନିର୍ଭର ରଖୁଅଛୁ,
ତେବେ ହିଜକୀୟ ଯାହାଙ୍କ ଉଚ୍ଚସ୍ଥଳୀ ଓ ଯାହାଙ୍କ ଯଜ୍ଞବେଦୀ ସବୁ ଦୂର କରି ଦେଇଅଛି, ଆଉ ଜିହୁଦାକୁ ଓ ଜିରୁସାଲମକୁ କହିଅଛି,
ତୁମ୍ଭେମାନେ ଏହି ଯଜ୍ଞବେଦୀ ସମ୍ମୁଖରେ ପ୍ରଣାମ କରିବ, ସେ କ'ଣ ସେହି ନୁହନ୍ତି? ଏହି ତୁମ ବିନୟ କରୁଅଛି।
ମୋ ପ୍ରଭୁ ଅସୁରର ରାଜାଙ୍କ ସଙ୍ଗେ ପଣ କର, ମୁଁ ତୁମ୍ଭକୁ 2000 ଅଶ୍ୱ ଦେବି।
ଯଦି ତୁମ୍ଭେ ପାର, ତେବେ ସେମାନଙ୍କ ଉପରେ ଚଢ଼ିବା ପାଇଁ
ତୁମ୍ଭ ଆଡ଼ୁ ଲୋକ ଆଣ।
ତେବେ କିପରି ତୁମ୍ଭେ ମୋ ପ୍ରଭୁଙ୍କ ଦାସମାନଙ୍କ ମଧ୍ୟରୁ ଏକ କ୍ଷୁଦ୍ରତମ ସେନାପତିକୁ ବିମୁଖ କରିପାରିବ, ଆଉ ରଥ ଓ ଅଶ୍ୱାରୋହୀ ନିମନ୍ତେ ମିଶର ଉପରେ ବିଶ୍ୱାସ କରିବ? ମୁଁ କ'ଣ ସଦାପ୍ରଭୁଙ୍କ ବିନା ଏହି ସ୍ଥାନ ଧ୍ୱଂସ କରିବାକୁ ଆସିଅଛି?
ସଦାପ୍ରଭୁ ମୋତେ କହିଲେ, ଏହି ଦେଶ ବିରୁଦ୍ଧରେ ଯାଇ ଧ୍ୱଂସ କର। ଏଥିପାଇଁ ଇଲିଆକିମ୍, ସିବନ ଓ ଜୟାନ ରବ୍‌ସାକିକୁ କହିଲେ,
ବିନୟ କରୁଅଛୁ,
ଆପଣ ରୋମିଓ ଭାଷାରେ ଆପଣା ଦାସମାନଙ୍କୁ କୁହନ୍ତୁ, କାରଣ ଆମ୍ଭେମାନେ ତାହା ବୁଝୁଅଛୁ।
ପୁଣି ପ୍ରାଚୀରର ଉପରିସ୍ଥ ଲୋକମାନଙ୍କ କର୍ଣ୍ଣଗୋଚରରେ ଆମ୍ଭମାନଙ୍କୁ
ଜିହୁଦୀୟ ଭାଷାରେ ନ କୁହନ୍ତୁ।
ମାତ୍ର ରବ୍‌ସାକି ସେମାନଙ୍କୁ କହିଲା, ମୋ ପ୍ରଭୁ କି ତୁମ୍ଭ ପ୍ରଭୁଙ୍କୁ ଓ ତୁମ୍ଭଙ୍କୁ ଏହିସବୁ କଥା କହିବା ପାଇଁ ମୋତେ ପଠାଇଅଛନ୍ତି? ଏହି ଯେଉଁ ଲୋକମାନେ ତୁମ୍ଭମାନଙ୍କ ସଙ୍ଗେ
ଆପଣା ଆପଣା ବିଷ୍ଟା ଖାଇବାକୁ ଓ ମୂତ୍ର ପିଇବାକୁ ପ୍ରାଚୀର ଉପରେ ବସିଅଛନ୍ତି,
ସେମାନଙ୍କ ନିକଟକୁ କ'ଣ ମୋତେ ପଠାଇ ନାହାନ୍ତି? ତହୁଁ ରବ୍‌ସାକି ଠିଆ ହୋଇ ଉଚ୍ଚସ୍ୱରରେ ଜିହୁଦୀୟ ଭାଷାରେ ଏହି କଥା କହିଲା, ତୁମ୍ଭେମାନେ ମହାରାଜ ଅଶୁରର ରାଜାଙ୍କ କଥା ଶୁଣ।
ରାଜା ଏହି କଥା କହନ୍ତି, ତୁମ୍ଭମାନଙ୍କୁ ଭୁଲାଇବା ପାଇଁ ହିଜକୀୟକୁ ଦିଅ ନାହିଁ,
କାରଣ ସେ ତୁମ୍ଭମାନଙ୍କୁ ଉଦ୍ଧାର କରିପାରିବ ନାହିଁ।
କିଏ ବା ସଦାପ୍ରଭୁ ନିଶ୍ଚୟ ଆମ୍ଭମାନଙ୍କୁ ଉଦ୍ଧାର କରିବେ
ଓ ଏହି ନଗର ଅଶ୍ରୀୟ ରାଜାର ହସ୍ତଗତ ହେବ ନାହିଁ। ଏହି କଥା କହି ହିଜକୀୟ ତୁମ୍ଭମାନଙ୍କୁ ସଦାପ୍ରଭୁଙ୍କଠାରେ ବିଶ୍ୱାସ ନ କରାଉ, ହିଜକୀୟର କଥା ଶୁଣ ନାହିଁ, କାରଣ ଅଶ୍ରୀୟ ରାଜା ଏହି କଥା କୁହନ୍ତି, ତୁମ୍ଭେମାନେ ମୋ ସଙ୍ଗେ ସନ୍ଧି କର ଓ ମୋ କତିକୁ ବାହାରି ଆସ,
ଓ ପ୍ରତ୍ୟେକେ ଆପଣା ଆପଣା ଦ୍ରାକ୍ଷାଫଳ ଓ ପ୍ରତ୍ୟେକେ ଆପଣା ଆପଣା ଡିମ୍ବିରି ଫଳ ଭୋଜନ କର,
ଆଉ ପ୍ରତ୍ୟେକେ ଆପଣା ଆପଣା କୂପଜଳ ପାନ କର।
ଶେଷରେ ମୁଁ ଆସି ତୁମ୍ଭମାନଙ୍କର ସ୍ୱଦେଶ ତୁଲ୍ୟ ଏକ ଦେଶକୁ,
ଅର୍ଥାତ୍ ଶସ୍ୟ ଓ ଦ୍ରାକ୍ଷାର ସମୟ ଦେଶ, ଆଉ ରୁଟି ଓ ଦ୍ରାକ୍ଷାକ୍ଷେତ୍ରମୟ ଦେଶକୁ
ତୁମ୍ଭମାନଙ୍କୁ ନେଇଯିବି। ସଦାପ୍ରଭୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ ବୋଲି କହି
ହିଜକୀୟ ଯେପରି ତୁମ୍ଭମାନଙ୍କୁ ନ ମଣାଏ, ଏଥିପାଇଁ ସାବଧାନ ହୁଅ।
ନାନା ଗୋଷ୍ଠୀୟମାନଙ୍କର ଦେବତାଗଣ ମଧ୍ୟରୁ କୌଣସି ଦେବତା
କ'ଣ ଅସୁର ରାଜା ହସ୍ତରୁ ଆପଣ ଦେଶ ଉଦ୍ଧାର କରିଅଛି? ହମାତର ଓ ଅର୍ପଦର ଦେବତାମାନେ କାହାନ୍ତି? ସଫର୍ବୟୀମର ଦେବତାମାନେ କାହାନ୍ତି? ଓ ସେମାନେ କ'ଣ ମୋ ହସ୍ତରୁ ସମରିଆକୁ ଉଦ୍ଧାର କରିଅଛନ୍ତି? ଏହିସବୁ ଦେଶର ଦେବତାଗଣ ମଧ୍ୟରୁ କେଉଁ ଦେବତାମାନେ ମୋ ହସ୍ତରୁ ଆପଣମାନଙ୍କର ଦେଶ ଉଦ୍ଧାର କରିଅଛନ୍ତି ଯେ ସଦାପ୍ରଭୁ ମୋ ହସ୍ତରୁ ଜିରୁସାଲମକୁ ଉଦ୍ଧାର କରିବେ? ମାତ୍ର ଲୋକମାନେ ନୀରବ ହୋଇ ରହିଲେ।
ତାହାକୁ ପଦେମାତ୍ର ଉତ୍ତର କଲେ ନାହିଁ, କାରଣ ତାହାକୁ ଉତ୍ତର ନ ଦିଅ ବୋଲି
ରାଜାର ଆଜ୍ଞା ଥିଲା। ତହିଁରେ ହିଲ୍କିଅର ପୁତ୍ର ଇଲିଆକିମ୍ ନାମକ ରାଜଗୃହାଧ୍ୟକ୍ଷ ଓ ସିବନ ଲେଖକ
ଓ ଆସଫର ପୁତ୍ର ଜୋୟାହ ନାମକ ଇତିହାସ ଲେଖକ
ଆପଣା ଆପଣା ବସ୍ତ୍ରଚିରି ହିଜକୀୟ ନିକଟକୁ ଆସି ରବ୍‌ସାକିର କଥା ସବୁ ତାହାକୁ ଜଣାଇଲେ।